ନମସ୍କାର ମୁଁ ମନୋରମା ମିଶ୍ର କହୁଛି ଶୁକ୍ରବାର ସରସ୍ୱତୀ ୱାର୍ଡରେ ମନୋରମା ମିଶ୍ର କହୁଛି ଆମର ଏଇ ଡ୍ରେନ୍ ଟିକେ ସମସ୍ୟା ଅଛି ଘରେ ଟିକେ ଚାପ ଫାପ ଟିକେ ପକାପକି କରନ୍ତୁ ପିଲା ଛୁଆମାନେ ପଡ଼ିଯାଉଛନ୍ତି ଅଳିଆ ଅସ୍ତ୍ର ସବୁ ଭରି ହେଇଯାଉଛି ଆଉ ବର୍ଷା ଦିନ ହେଲେ ପାଣି ଫାଣି ଯିବାକୁ ଅସୁବିଧା ହେଉଛି ଆଉ ଟିକେ ଷ୍ଟାଫ୍ ପକେଇ ଦିଅନ୍ତୁ ଷ୍ଟାଫ୍ ପକେଇ ଦେଲେ ଟିକେ ଭଲ ସୁବିଧା ହୁଅନ୍ତା ଆଉ ସବୁ ତ ସୁବିଧା ହେଲେ ଥାଏ ଆଉ ସେଇଟା କାହିଁକି ଆଉ ରଖିବେ ସେଇଟା ଟିକେ କରିଦିଅନ୍ତୁ ଆଉ ଆଉ ପାଣିଟା କିନ୍ତୁ ଦୁଇ ଟାଇମ୍ ଆସିବ କିନ୍ତୁ କରୁନାହାନ୍ତି ପାଣି ଏଇ ଗୋଟେ ଟାଇମ୍ ଆସୁଛି କେତେବେଳେ ଘଣ୍ଟାଟେ ଦଉଛି କେତେବେଳେ ଅଧ ଘଣ୍ଟାଟେ ଦଉଛନ୍ତି ଏମିତି ପାଣି ଦଉଛନ୍ତି ଦୁଇ ଟାଇମ୍ ଟିକେ ଆସିଲେ ସୁବିଧା ହୁଅନ୍ତା ଆଉ